ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଶେଷ ହେଲା ସଂସଦର ମୌସୁମୀ ଅଧିବେଶନ. 100ରୁ ଅଧିକ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି. ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜାଗ୍ରତ କରୁଛି ଦେଶପ୍ରେମର ଭାବନା, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ହର୍ମୁଜ୍ ପ୍ରଣାଳୀ ଉପରେ ୱାଶିଂଟନ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦାବିକୁ ଖଣ୍ଡନ କଲା ତେହେରାନ୍. ଏବଂ ରାଜ୍ୟ ଗୋଷ୍ଠୀ ଫେନ୍ସିଂ ପ୍ରତିଯୋଗିତାରେ 35 ପଦକ ସହ ଚାମ୍ପିୟନ୍ ଆଖ୍ୟା ଅର୍ଜନ କଲା ଭାରତ. ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହେବା ସହ ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି. ଗତମାସ 20 ତାରିଖରୁ ଆଜି ପର୍ଯ୍ୟନ୍ତ 25 ଧରି ଅନୁଷ୍ଠିତ ଅଧିବେଶନ କାଳରେ 19 ବୈଠକରେ 12 ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ସଂସଦ ମଞ୍ଜୁରୀ ପ୍ରଦାନ କରିଛି. ସେଗୁଡ଼ିକ ମଧ୍ୟରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍, ଜାତୀୟ ସମ୍ମାନର ଅବମାନନା ନିବାରଣ ସଂଶୋଧନ ବିଲ୍, ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍, ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍, କେରଳ ନାମ ପରିବର୍ତ୍ତନ ବିଲ୍ ଆଦି ଅନ୍ତର୍ଭୁକ୍ତ. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ସଦନର ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା. ଲୋକସଭାର ଉତ୍ପାଦକତା 19% ହୋଇଥିବା ବେଳେ ରାଜ୍ୟସଭାର 39% ହୋଇଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ସମାରୋହରେ 100ରୁ ଉର୍ଦ୍ଧ୍ୱ କଳାକାରଙ୍କୁ 2024 ଏବଂ 2025 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ପୁରସ୍କାର ପ୍ରଦାନ କରିଛନ୍ତି. ଦେଶର କଳା, ସଙ୍ଗୀତ, ନୃତ୍ୟ, ନାଟକ, ଲୋକ ଓ ଜନଜାତି କଳା, କଣ୍ଢେଇ ନାଚ, ପାରମ୍ପରିକ ନାଟକ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କଳା କ୍ଷେତ୍ରରେ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି. ଏହି ଅବସରରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ପୁରସ୍କାର ବିଜେତାମାନେ ଆଧୁନିକ ଭାରତର ପ୍ରତିଭା ଏବଂ ନିଷ୍ଠାକୁ ପ୍ରତିଫଳିତ କରୁଛନ୍ତି. ସେ କହିଛନ୍ତି ସଙ୍ଗୀତର ଅନେକ ପଦ୍ଧତି, ନୃତ୍ୟର ଅନେକ ଶୈଳୀ ଏବଂ ଲୋକନାଟକର ଅଗଣିତ ରୂପ ରହିଛି. ସାରା ଦେଶରେ ସମୃଦ୍ଧ ଲୋକ ସଂସ୍କୃତିର ସଂରକ୍ଷଣରେ କଳାକାରମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି.
वे मिलकर भारत का एक सांस्कृतिक मानचित्र प्रस्तुत करते हैं। ऐसा मानचित्र जिसमें इस देश की मिट्टी से उपजे कथाएं और गीत जुड़े हैं, विविधता से भरी इस धरती के नृत्य और उत्सव समाया हुआ है। इसकी भाषा बोलियों की सदियों से बनती आ रही संस्कृतियों की वही बसी हुई है।
ଦେଶର ଲୋକକଳାଗୁଡ଼ିକ ବିଲୁପ୍ତ ହେବା ସଙ୍କଟର ସମ୍ମୁଖୀନ ହେଉଥିବାରୁ ରାଷ୍ଟ୍ରପତି ଉଦ୍ବେଗ ପ୍ରକାଶ କରିଛନ୍ତି. ଏଭଳି କଳାଗୁଡ଼ିକର ଦସ୍ତାବିଜ୍ ପ୍ରସ୍ତୁତି ଏବଂ ସେଗୁଡ଼ିକୁ ଜୀବିତ ରଖିବା ପାଇଁ ସ୍ୱତନ୍ତ୍ର ପ୍ରୟାସର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି. ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କଳା ଦୀକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଆଜି ତ୍ରିରଙ୍ଗା ଉଡ଼ାଇ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗୃତ କରିବା ସହ ସେମାନଙ୍କୁ ଗୌରବାନ୍ୱିତ କରୁଛି. ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ତ୍ରିରଙ୍ଗା ଉଡ଼ାଇବା ପରେ ଶ୍ରୀ ଶାହା କହିଛନ୍ତି କୋଟି କୋଟି ନାଗରିକ ତ୍ରିରଙ୍ଗା ସହ ଯୋଡ଼ି ହେଉଛନ୍ତି ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ଼ କରୁଛନ୍ତି. ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପାଳନ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ତ୍ରିରଙ୍ଗା ସହ ଏକ ଫଟୋ ସେୟାର କରିଛନ୍ତି। କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ନାଗରିକମାନଙ୍କୁ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଏହି ଜାତୀୟ ଉତ୍ସବରେ ସାମିଲ ହେବାକୁ ନିବେଦନ କରିଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡୀ କହିଛନ୍ତି ଆଜି ସଂସଦରେ ଗୃହୀତ ହୋଇଥିବା ଖଣି ଏବଂ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧନ ବିଲ୍ ଯୋଗୁଁ କୌଣସି ରାଜ୍ୟର ସ୍ୱାର୍ଥହାନି ଘଟିବ ନାହିଁ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ରେଡ୍ଡୀ କହିଛନ୍ତି ପ୍ରମୁଖ ଖଣିଜ ପଦାର୍ଥର ଉତ୍ପାଦନ ବୃଦ୍ଧି କରିବା ଏହି ବିଲ୍ର ଲକ୍ଷ୍ୟ ରହିଛି। ସରକାରୀ ଆଭିମୁଖ୍ୟ ମାଧ୍ୟମରେ ଖଣି କ୍ଷେତ୍ରରେ ପୁଞ୍ଜିନିବେଶ ଏବଂ ନିଯୁକ୍ତି ବୃଦ୍ଧି ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଖଣି କ୍ଷେତ୍ରରୁ ରାଜ୍ୟଗୁଡ଼ିକର ରାଜସ୍ୱ ସଂଶୋଧନ 65%ରୁ 85% ବୃଦ୍ଧି ପାଇଛି ବୋଲି ଶ୍ରୀ ରେଡ୍ଡି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂସ୍କାର ଯୋଗୁଁ ଖଣିଜ ପଦାର୍ଥରୁ ରାଜ୍ୟଗୁଡ଼ିକର ରାଜସ୍ୱ 23% ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପରେ ୱାଶିଂଟନ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସଂକ୍ରାନ୍ତ ଦାବିକୁ ଇରାନ୍ ବୈଦେଶିକ ମନ୍ତ୍ରୀ ସୟଦ୍ ଆବାସ୍ ଅର୍ଘାଚି ଖଣ୍ଡନ କରିଛନ୍ତି। ଗୁଇନ୍ଦା ବିଫଳତା ହେତୁ ଆମେରିକା ଏହି ଜଳପଥକୁ ନେଇ ବାରମ୍ବାର ଭୁଲ ଆକଳନ କରୁଛି ବୋଲି ଶ୍ରୀ ଅର୍ଘାଚି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏବଂ ଏହାକୁ ବଜାୟ ରଖାଯିବ ବୋଲି ଡୋନାଲ୍ଡ ଟ୍ରମ୍ପ୍ ଦାବି କରିବା ପରେ ଇରାନ୍ ପକ୍ଷରୁ ଏହି ମନ୍ତବ୍ୟ ପ୍ରକାଶ ପାଇଛି। ଏହି ରଣନୈତିକ ଜଳପଥ ଏବେ ମଧ୍ୟ ଅବରୋଧ ହୋଇ ରହିଛି ଏବଂ ତେହେରାନ୍ର ସର୍ତ୍ତଗୁଡ଼ିକ ଗ୍ରହଣ ନ ହେବା ପର୍ଯ୍ୟନ୍ତ ଏହାକୁ ପୁନର୍ବାର ଖୋଲାଯିବ ନାହିଁ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଭାରତର ବ୍ରିକ୍ସ ଅଧ୍ୟକ୍ଷତାକୁ ଚୀନ୍ ଏବଂ ରୁଷ ପୁନର୍ବାର ସମର୍ଥନ ଜଣାଇଛନ୍ତି। ନୂଆଦିଲ୍ଲୀ ଚତୁର୍ଥ ଥର ପାଇଁ ଏହି ଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇ ହଙ୍ଗ୍ ଏବଂ ରୁଷର ଚାର୍ଜ ଡି ଆଫେୟାର୍ସ ରୋମାନ ବାବୁସ୍କିନ୍ ଆଜି ନୂଆଦିଲ୍ଲୀରେ ବିବେକାନନ୍ଦ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏକ ବ୍ରିକ୍ସ ରାଷ୍ଟ୍ରଦୂତ ଗୋଲ୍ ଟେବୁଲ୍ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ। ସହଯୋଗକୁ ବ୍ୟାପକ କରିବା ଏବଂ ବିଶ୍ୱ ବ୍ୟାପାରରେ ଏହି ଗୋଷ୍ଠୀର ଭୂମିକାକୁ ମଜବୁତ କରିବା ପାଇଁ ଚୀନ୍ ଭାରତ ଏବଂ ଅନ୍ୟାନ୍ୟ ବ୍ରିକ୍ସ ସଦସ୍ୟମାନଙ୍କ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ରାଷ୍ଟ୍ରଦୂତ ଫେଇ ହଙ୍ଗ୍ କହିଛନ୍ତି। ରୁଷର ରୋମାନ ବାବୁସ୍କିନ୍ ମଧ୍ୟ ବ୍ରିକ୍ସ ଅଧ୍ୟକ୍ଷ ଭାବେ ଭାରତର ପ୍ରାଥମିକତାଗୁଡ଼ିକୁ ମସ୍କୋର ସମର୍ଥନ ନେଇ ପୁନଃ ଦୋହରାଇଛନ୍ତି। ନୀତି ଆୟୋଗ ଉପାଧ୍ୟକ୍ଷ ଅଶୋକ କୁମାର ଲାହିରୀ ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ ହବ୍ ଭାବେ ପ୍ରତିଷ୍ଠା କରିବା ପାଇଁ ପ୍ରମୁଖ କ୍ଷେତ୍ର ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ 12 ଅଗ୍ରାଧିକାର କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି, ଯାହା ବିଶ୍ୱସ୍ତରୀୟ ପ୍ରତିଯୋଗିତା, ସ୍ଥାନୀୟ ମୂଲ୍ୟବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳ ସହ ଯୋଡ଼ି ହେବାର ଦୃଢ଼ ସମ୍ଭାବନା ରହିଛି। ମନୋନୀତ ହୋଇଥିବା 12 ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ, ଇସ୍ପାତ, କ୍ୟାପିଟାଲ ଗୁଡ୍ସ, ପ୍ରତିରକ୍ଷା ଓ ଡ୍ରୋନ୍, କେମିକାଲ, ସୋଲାର ପିଭି, ବୟନ, ଫାର୍ମାସ୍ୟୁଟିକାଲ୍ସ ଓ ମେଡିକାଲ ଯନ୍ତ୍ରାଂଶ, ଟେଲିକମ୍ ଉପକରଣ, ଚମଡ଼ା ଓ ଜୋତା ଏବଂ ଖାଦ୍ୟ ପ୍ରକ୍ରିୟାକରଣ। ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଆଜି ନୂଆଦିଲ୍ଲୀର ଲାଲ୍କିଲ୍ଲାଠାରେ 80ତମ ସ୍ୱାଧୀନତା ଦିବସର ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବା ଫୁଲ୍ ଡ୍ରେସ୍ ରିହର୍ସଲ୍ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି ଏହି ପ୍ରସ୍ତୁତି ଅଭ୍ୟାସରେ ସ୍ୱାଧୀନତା ଦିବସ ସମାରୋହର ଭବ୍ୟତା, ସଠିକତା ଏବଂ ଦେଶପ୍ରେମର ଭାବନା ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବରେ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିକୁ ପାଳନ କରାଯିବ ଏବଂ ଏହାର ମୁଖ୍ୟ ବିଷୟବସ୍ତୁ ବିକଶିତ ଭାରତ ଆକ୍ଟ 2047 ପାଇଁ ଯୁବଶକ୍ତି ଉପରେ ଆଲୋକପାତ କରାଯିବ। ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଏନ୍ସିଡିଆର୍ସିରେ ବିଚାରାଧୀନ ମାମଲାଗୁଡ଼ିକର କ୍ରମାଗତ ବୃଦ୍ଧିକୁ ଆଜି ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି। ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଆଞ୍ଚଳିକ ଏବଂ ସର୍କିଟ୍ ବେଞ୍ଚ ପ୍ରତିଷ୍ଠା କରିବା ଦିଗରେ ବିଚାର କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ଓ ଜିଲ୍ଲା ଖାଉଟି ଆୟୋଗଗୁଡ଼ିକର କାର୍ଯ୍ୟଦକ୍ଷତା ଅଡିଟ୍ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। ପ୍ରତିରକ୍ଷା ଉତ୍ପାଦନ ବିଭାଗ ଅଧୀନସ୍ଥ ଭାରତ ଅପ୍ଟେଲ୍ ଲିମିଟେଡ୍ ଆଜି ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଗରୁଡ଼ ହାଇ ରିଜୋଲ୍ୟୁସନ୍ ବାଇନୋକୁଲର୍ସର ଶୁଭାରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଗରୁଡ଼ ସ୍ୱଦେଶୀ ଡିଜାଇନ୍ ଏବଂ ଜ୍ଞାନକୌଶଳରେ ନିର୍ମିତ ବାଇନୋକୁଲର୍ ଯାହା ଆତ୍ମନିର୍ଭର ଭାରତର ଆତ୍ମାକୁ ପ୍ରତିଫଳିତ କରୁଛି। ଭାରତ ଅପ୍ଟେଲ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ଏହି ବାଇନୋକୁଲର୍ରେ ବସ୍ତୁକୁ 8 ଗୁଣା ଏବଂ ଦୃଶ୍ୟ ପରିସରକୁ 7.6 ଡିଗ୍ରୀ ବଡ଼ କରାଯାଇପାରିବ। ପକ୍ଷୀ ନିରୀକ୍ଷଣ, ବନ୍ୟଜନ୍ତୁ ଅନୁଧ୍ୟାନ, ପ୍ରକୃତି ଭ୍ରମଣ, କ୍ରୀଡ଼ା, ବନୀକରଣ, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କ୍ଷେତ୍ର ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଜାତିସଂଘ ନିରାପତ୍ତା ପରିଷଦର ଏକ ଆତଙ୍କବାଦ ନିରୀକ୍ଷଣ ଦଳ ଦିଲ୍ଲୀର ଲାଲ୍କିଲ୍ଲାଠାରେ ଗତ ନଭେମ୍ବର ମାସରେ ହୋଇଥିବା ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଲ୍କାଏଦାକୁ ଦାୟୀ କରିଛି। ସେହି ବିସ୍ଫୋରଣ ଘଟଣାରେ 11 ଜଣ ପ୍ରାଣ ହରାଇଥିଲେ। ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ସାକିନାକା ଅଞ୍ଚଳରେ ଗତକାଲି ଘଟିଥିବା ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା 8 ବୃଦ୍ଧି ପାଇଛି। ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ଏବଂ ବ୍ରିହାନ୍ ମୁମ୍ବାଇ ମହାନଗର ନିଗମର ଏକ ଦଳ ଦ୍ୱାରା ଆଜି ସକାଳେ ଜଣେ 28 ବର୍ଷୀୟ ଯୁବକଙ୍କ ମୃତଦେହକୁ ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇଛି। ନାଇଜେରିଆର ଲାଗୋସ୍ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ତରବାରୀ ଚାଳନା ପ୍ରତିଯୋଗିତାରେ ଭାରତ ଚମତ୍କାର ପ୍ରଦର୍ଶନ ସହ ମୋଟ 35 ପଦକ ଜିତି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଏହି ପ୍ରତିଯୋଗିତାରେ 23 କମ୍ ଏବଂ ବରିଷ୍ଠ ବର୍ଗକୁ ମିଶାଇ ଭାରତୀୟ ଦଳ 13 ସ୍ୱର୍ଣ୍ଣ 8 ରୌପ୍ୟ ଏବଂ 14 କାଂସ୍ୟ ପଦକ ହାସଲ କରିଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭି ରମେଶ ରାଓ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ଶେଷ ହେଲା ସଂସଦର ମୌସୁମୀ ଅଧିବେଶନ। 100 ଅଧିକ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜାଗ୍ରତ କରୁଛି ଦେଶପ୍ରେମର ଭାବନା, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀ ଉପରେ ୱାଶିଂଟନ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦାବିକୁ ଖଣ୍ଡନ କଲା ତେହେରାନ୍। ଏବଂ ରାଜ୍ୟଗୋଷ୍ଠୀ ଫେନ୍ସିଂ ପ୍ରତିଯୋଗିତାରେ 35 ପଦକ ସହ ଚାମ୍ପିୟନ୍ ଆଖ୍ୟା ଅର୍ଜନ କଲା ଭାରତ। ସମ୍ବାଦ ଶେଷ ହେଲା।